देवाय ओम नमो भगवते वासुदेवाय। श्रीमद्भागवतम प्रथम स्कंद 15 अध्याय श्लोक 47 से 48। ध्यान रिक्तया भक्त्या विशुद्ध धिषणः परे तस्मिन् नारायण पदे एकांतमतयः गतिम् अवापुः दुर्भापां ते असद्भिः विषयात्मभिः विदुतकर्मसा स्थानं विरोधेन आत्मनैव तत् ध्यानोद्रिक्तया भक्त्या विशुद्ध धिषणः परे। तत् ध्यानोद्रिक्तया भक्त्या विशुद्ध धिषणः परे तस्मिन्नारायणपदे एकांतमतयोगतिम् अवापोर्दुर्वापान्ते विदुतकर्मसास्थानं विरजेनात्मनैवहि। तस्मिन्नारायणपदे एकान्ततयो गतिम् अवापोर्दुर्वापान्ते असद्भिर्विषयात्महि विदुतकर्मसास्थानं विशुद्धदिशणापरे तस्मिन्नारायणपदे एकान्तमतयोगतिम् अवापोर्दुर्वापान्ते असद्भिर्विषयात्महि विदुतकर्मसास्थानं विरजेनात्मनैवहि। तद्ध्यानोद्रिक्तया भक्त्या विशुद्धादिशनापरे तस्मिन्नारायणपदे एकान्तमतयोगतिम् अवापोर्दुर्वापान्ते ఔషధి విషయాత్మవి విశ్వకర్మ సంస్థానం తస్మినారాయణ ఉపదే ఏకాంతమతయుగతి అవాపూర్వదురపాపాంతే విషయాత్మవి విరుద్రకర్మ సంస్థానం
విషయాత్మవి
విరుద్రకర్మ సంస్థానం తస్మినారాయణ పదే ఏకాంతమతయోగతి విషయాత్మవి విరుదాకర్మ సంస్థానం నిరంజనాత్మనేవహి పదే ఏకాంతమతయోగతి విషయాత్మవి విరుదాకర్మ సంస్థానం ధ్యానోత్ సకారాత్మక ధ్యానరే రిక్తయా ముక్తి వై భక్త్యా భక్తిభావమూలక మనోవృత్తిరే విశుద్ధ విశుద్ధ దీషణా బుద్ధిద్వారా పరే అప్రాకృతంగు తస్మిన్ స్థితిరే నారాయణ పరమర్ష భగవాన్ శ్రీకృష్ణ పదే పదారవింద ప్రతి ఏకాంతమతయ అనన్యభావే భగవాన్ పాదపద్మల చింతన గతిం గతి అవాపు ప్రాప్త హే దూరవాపాం ప్రాప్త హెవా కఠిన తే సేమాంక ద్వారా అసద్భి భౌతికవాదిమానక ద్వారా విషయాత్మభి నౌతిక ఆవశ్యకత సంలగ్న విద్యుత్ ద్వయీ వై కర్మశా భౌతిక దోష స్థానం నివాసవ స్థాన విరజేన భౌతిక వాసన రహిత ఆత్మనా ఏవ సే దేహ ద్వారా ఈ నిశ్చింత భావే శ్రుకరణువా ఏపీ భావే భగవాన్ నిరంతర భక్తిమయీ స్మరణ ద్వారా ప్రాప్త విశుద్ధ చేతనా బలరే సేమనే పరబ్రహ్మ స్థితి ప్రాప్త హే జహా సర్వోచ్చ నారాయణ భగవాన్ శ్రీకృష్ణ ద్వారా నియంత్రిత హేవచ్చి జోమనే అనన్య భావే భగవాన్ శరణ గ్రహణ కరంతి బా ధ్యాన కరంతి సేమనే ఏ స్థితి లాభ కరంతి ଯେଉଁମାନେ ଭୌତିକ ଜୀବନଧାରଣରେ ଅଛନ୍ତି ଅର୍ଥାତ୍ ସତତ ଭୌତିକ ଚିନ୍ତାରେ ନିମଗ୍ନ ଅଛନ୍ତି ସେମାନେ ଗୋଲୋକ ବୃନ୍ଦାବନ ନାମରେ ପରିଚିତ ଭଗବାନ ଶ୍ରୀକୃଷ୍ଣଙ୍କର ଧାମକୁ ପ୍ରାପ୍ତ ହୋଇପାରିବେ ନାହିଁ କିନ୍ତୁ ପାଣ୍ଡବମାନେ ସମ୍ପୂର୍ଣ୍ଣ ରୂପେ ଭୌତିକ ଦୋଷରୁ ମୁକ୍ତ ହୋଇଥିବା ଯୋଗୁଁ ସେମାନେ ସେହି ଶରୀରରେ ଭଗବାନଙ୍କର ସେ ପରମ ଧାମ ପ୍ରାପ୍ତ ହେଲେ ଭାରତରେ କୁହାଯାଉଛି ଯେ ଶ୍ରୀ ଜୀବ ଗୋସ୍ୱାମୀଙ୍କର ମତ ଅନୁଯାୟୀ ଯେଉଁ ବ୍ୟକ୍ତି ଭୂତ ପ୍ରକୃତିର ତ୍ରିଗୁଣ ଅର୍ଥାତ୍ ସତ୍ୱ ରଜ ଓ ତମରୁ ମୁକ୍ତ ହୋଇଯାଇଥାଏ ଏବଂ ଅପ୍ରାକୃତ ତତ୍ତ୍ୱରେ ବା ଦିବ୍ୟ ସ୍ଥିତିରେ ଅବସ୍ଥିତ ହୋଇଥାଏ ସେ ଶରୀର ପରିବର୍ତ୍ତନ କରି ଜୀବନରେ ପୂର୍ଣ୍ଣତା ପ୍ରାପ୍ତ ହୋଇପାରିବ ଶରୀର ଏଇଟା ପରିବର୍ତ୍ତନ ନ କରିହେବ ଭୁଲ ଅଛି ଗୋଟେ বা অন্তিম স্থিতি লাভ করে পার। শ্রীমৎ সনাতন গোস্বামী ভগবত ব্যাসে কিন্তু ব্যক্তি যা হো না কী সে যদি এক প্রামাণিক সিদ্ধ গুরুকে নির্দেশন যাই সাধন বিধি অবলম্বন করে তাহলে সে দ্বিজত্বর পরিপূর্ণতা প্রাপ্ত হয়ে পারে। যেপরি এক রসায়ন শাস্ত্রী রাসায়নিক পরিবর্তন দ্বারা কোণী ধাতুকে স্বর্ণরে পরিবর্তিত করে পে, ঠিক সেইপরি গুরু মিথ্যা সংস্কার দ্বারা শিষ্যকে দ্বিজত্ব প্রদান করে পারে। তেমন ব্রাহ্মণ হওয়া দিগরে উচিত মার্গদর্শনর আবশ্যকতা রয়েছে। তাহা প্রাপ্ত হলে ব্যক্তি শরীর পরিবর্তন বিনা ভগবদ্ধাম প্রাপ্ত হয়ে পে। শ্রীল যুব গোস্বামী কেছেন যে এখানে ব্যবহৃত হি শব্দ এই সত্য প্রকাশ করছি এবং এতে কোণী সন্দেহ না। শ্রীমদ ভগবদ গীতার মধ্যে শ্রীল যুব গোস্বামীকে বক্তব্যকে স্বীকার করা যাই। ভগবদ গীতা 14:26 ভগবান কহিলেন যে কোণী ব্যক্তি যে বিধিবত অনন্য ভাবে ভগবান শ্রীচরণের প্রেমময়ী সেবা অর্পণ করে সে ভূত প্রকৃতির ত্রিগুণকে অতিক্রম করে ব্রহ্মভূত অবস্থা প্রাপ্ত হয়ে পে। এবং যেতবে ব্রাহ্মী স্থিতির পরিপূর্ণতা অধিক বিকশিত হুয়ে ও প্রেমময়ী সেবায় নিরন্তর অভ্যাস দ্বারা সে স্থিতি অধিক দৃঢ় হুয়ে, সেতবে ব্যক্তি যাহা পরিবর্তন ন করে চির জগতের থাকা সর্বোচ্চ লোক বল বৃন্দাবন প্রাপ্ত হয়ে পে। এতে কোণী সন্দেহ না। আমি মানে প্রথমে বর্ণনা করিয়াছু যে ভগবান দেহ পরিবর্তন ন করে সুধাকে প্রত্যাবর্তন করে। তেমন আজ উপস্থ সমস্ত ভক্ত স্বজন বন্ধ এবং মাতৃবৃন্দু আন্তরাষ্ট্রীয় কৃষ্ণ ভাবনা সংঘ বাহনগা তরফর আমি স্বাগত জনাওছু আজ ভোজি এবং আজ ভাগবত ক্লাস। আজ আমার এই প্রথম স্কন্ধ 15 অধ্যায়ের শীর্ষক হচ্ছে যে কেউ পাণ্ডব মানে তাঁর ধাম যাত্রা করছেন ভগবান ধামকে। ভগবান যেত না খবর পা শুনলে অর্জুন যাই দ্বারকা কু, তা পূর্বর পাণ্ডব মানে বিশেষ ভাবে যুধিষ্ঠ মহারাজ বিভিন্ন অপশকুন সব দেখুম বিভিন্ন উল্কাপাত ইত্যাদি বিভিন্ন ভূমিকম্প ইত্যাদি যে হয়েছিল আমার যেতবে প্রধানমন্ত্রী শাসন ভার নেলে সেতবে উল্কাপাত ভূমিকম্প হয়েছিল। তেমন ইয়ে হচ্ছে অপশকুন এসব মানে ঠিক ভাল ইয়ের সূচনা দিয়ে না, খারাপ দিনের সূচনা দিয়ে। সেই সূচনা আসছিল যুধিষ্ঠির মহারাজ সময় 5000 বর্ষ তে, কারণ ভগবান চালি যাই তেমন পৃথিবীতে বিভিন্ন প্রকার সব অপশকুন দেখা যাই। তেমন দুর্যোধন সরি যুধিষ্ঠির মহারাজ ভীমকে সব বিভিন্ন প্রকার কথা কুমেন কেমি এইসব বিভিন্ন প্রকার অপশকুন দেখা যাচ্ছি। তেমন প্রকৃতরে ভগবান না কি এইভাবে সে চিন্তা করছেন, কচিত ভগবান গোবিন্দ ব্রহ্মণ্য ভক্তবৎসল কচিত পুরী সুদ্রমায়ং সুখম আস্তে সুদ্ভূত এইভাবে প্রশ্ন পচারছেন। ভগবান যে কি গোবিন্দ সমস্ত সে আনন্দ প্রদান করতে, বিশেষ ভাবে গাভী এবং ইন্দ্রিয় মানুষ সে আনন্দ প্রদান করতে, সে ব্রহ্মণ্য ভক্তবৎসল ব্রাহ্মণ মানকর এবং ভক্ত মানকর সে হচ্ছে অত্যন্ত প্রিয়, তাঁকু সে রক্ষা করতে। তেমন সে আৌতিক জগতের না কি বা কচিত করে সুখ আসিব প্রকৃতি সুখের অনেক চিন্তা যদিও সে ভাবছেন প্রকৃতির নাহতি আও নহে এইভাবে অপশকুন দেখা যাই নথান্তা। তেমন এইভাবে ভাবে চিন্তা করছিল বেড়ে যেতে অর্জুন 3 মাস হল যাই দ্বারকাকু, সে ফেরি নথিলে, তারপর সে ফেরিলে এবং ফেরিকি সে কোথায় প্রকৃতির বঞ্চিত হ মহারাজ হরিণা বন্ধুরূপেণ তেন মে অকৃত তেজ দেব বিস্মা পরম মহত্। ভগবান আর নাহান্তি দেবধামে নাহান্তি, সে চালি যাই তাঁর ধামকে চির জগত চালি যাই। তেমন সে মতো ঠকি দিয়েছি, সে মোর বন্ধু সে হরি মোর বন্ধু লে সে কি মতো ঠকি দেবে। তেমন আজ মোর যে তেজ লা যে তেজ কি দেবতা মানে মতো বিশ্ব বিস্ময় প্রকাশ করুলে, শিবজী মধ্যে ছদ্মবেশে আসি অর্জুন সহ যুদ্ধ করলে এবং যুদ্ধের মধ্যে সে হারি যাই, শিবজী মধ্যে হারি যাই। তেমন অর্জুন সেইভাবে ভাবে শক্তি লা তাঁর গাণ্ডিব ধনুষ যেতে ধারণ করতে তাঁর নাম বিজয়ের, তাঁর নাম হচ্ছে বিজয় বলে কুহাও, সে কেবল যুদ্ধের পরাজয় লাভ করতে না, ଏତେ ଶକ୍ତି ତାଙ୍କର ଥିଲା, କିନ୍ତୁ ଯେହେତୁ ଭଗବାନ ଚାଲିଗଲେ ସେ ମୋର ସମସ୍ତ ତେଜ ଅପହରଣ କରି ନେଇଯାଇଛନ୍ତି। ଏଇଭଳିଆ ମନ ଦୁଃଖରେ ଯେତେବେଳେ କଥା କହୁଛନ୍ତି, ଯୁଧିଷ୍ଠିର ମହାରାଜ ପରେ ଜାଣିଲେ ଯେ ଭଗବାନ ଆଉ ଇହଧାମରେ ନାହାନ୍ତି, ତେଣୁ ସିଏ ମଧ୍ୟ ଏହି ସଂସାର ତ୍ୟାଗ କରି ଭଗବଧାମକୁ ଯିବା ପାଇଁ ଚିନ୍ତା କଲେ। ତେଣୁ ସମସ୍ତ ରାଜ୍ୟର ରାଜ୍ୟ ଶାସନ ଭାର ତାଙ୍କର ପୌତ୍ର କିଏ ପରୀକ୍ଷିତ ମହାରାଜଙ୍କୁ ପ୍ରଦାନ କରି ଏବଂ ମଥୁରାରେ ବ୍ରଜାଳୟକୁ ଭଗବାନଙ୍କର ଯିଏ ହେବେ ମଧୁର କ'ଣ ହେବେ, ଭଗବାନଙ୍କ ପୁତ୍ର ହେଉଛନ୍ତି ପ୍ରଦ୍ୟୁମ୍ନ, ପ୍ରଦ୍ୟୁମ୍ନଙ୍କ ପୁତ୍ର ଅନିରୁଦ୍ଧ, ଅନିରୁଦ୍ଧଙ୍କ ପୁତ୍ର ହେଉଛନ୍ତି ବ୍ରଜନାଗ, ତାହେଲେ ତୁ ପ୍ରପୌତ୍ର ପ୍ରପୌତ୍ରଙ୍କୁ ମଥୁରାରେ ତାଙ୍କୁ ସ୍ଥାପନ କରି ସେ ଚାଲିଲେ, ଜଡ଼ ଭଳି ଆଚରଣ କଲେ, ସେ ଆଉ କିଛି ଶୁଣିଲେନି, କଥା କିଛି ଶୁଣିଲେନି, କିଛି କଥା କହିଲେନି, ମୁଖ ଜଡ଼ ଭଳି ଆଚରଣ କରି ସେ ଚାଲିଲେ। ତେଣୁ ତାଙ୍କ ପଶ୍ଚରେ ମଧ୍ୟ ତାଙ୍କର ଚାରି ଭାଇ ଯିଏକି ଭୀମ, ଅର୍ଜୁନ, ନକୁଳ, ସହଦେବ ଏମାନେ ମଧ୍ୟ ତାଙ୍କ ପଛରେ ଚାଲୁଛନ୍ତି। ସେ କଥା ବର୍ଣ୍ଣନା କରାଯାଉଛି ଏଠାରେ ଯେ ତତ୍ ଧ୍ୟାନୋଦ୍ୟକ୍ତା ଧ୍ୟାନ, ସେ ଭଗବାନଙ୍କ ବିଷୟରେ ଧ୍ୟାନ କରି ଧ୍ୟାନ ରିକ୍ତା ଭକ୍ତିଆ ଭକ୍ତିରେ ଭଗବାନଙ୍କୁ ଧ୍ୟାନ କରୁଥିଲେ। ଧ୍ୟାନଟା ଶୂନ୍ୟକୁ ଧ୍ୟାନ କରାଯାଇପାରିବ ନାହିଁ, ଭଗବାନଙ୍କ ରୂପକୁ ଧ୍ୟାନ କରାଯାଇପାରିବ। ଭଗବାନଙ୍କର ଯେଉଁ ରୂପ ନାହିଁ, ଯେଉଁ ବ୍ରହ୍ମ ଜ୍ୟୋତି, ତାକୁ ଆମେ ଧ୍ୟାନ ଯେତେବେଳେ କହିବା ବହୁତ କଷ୍ଟକର। ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟ ଭଗବାନ କହିଛନ୍ତି ଯେ ଅବ୍ୟକ୍ତମ ବ୍ୟକ୍ତିମା ଯେଉଁ ରହିଛି ଯେ ମୟା ବିଶ୍ୱ ମନୋଜେମାନ ନିତ୍ୟଯୁକ୍ତ ଉପାସତେ ଶ୍ରଦ୍ଧା ପରୋପିତା ସ୍ତିମି ଯୁକ୍ତ ତମ ମତା। ଯେଉଁମାନେ ଭଗବାନଙ୍କ ରୂପକୁ ଧ୍ୟାନ କରନ୍ତି ସେମାନେ ଶ୍ରେଷ୍ଠ ଧ୍ୟାନ ସେଇଟା, କିନ୍ତୁ ଯେଉଁମାନେ ଏଇ ଯେଉଁ ଅବ୍ୟକ୍ତ ରୂପକୁ ଧ୍ୟାନ ଅବ୍ୟକ୍ତକୁ ଧ୍ୟାନ କରନ୍ତି ବା ଜ୍ୟୋତି ବ୍ରହ୍ମ ଜ୍ୟୋତିକୁ ଧ୍ୟାନ କରନ୍ତି ସେମାନେ ବହୁତ ବହୁତ କଷ୍ଟ ସ୍ୱୀକାର କରନ୍ତି। କ୍ଲେଶ ଅଧିକ ତେଷାମ ଅବ୍ୟକ୍ତା ସପ୍ତେଷାମ ଅବ୍ୟକ୍ତା ହିଁ ଗତି ଦୁଃଖ ଦେହବତ ବିରବ୍ୟାପତି। ଆମେ ଯେଉଁମାନେ ଦେହଧାରୀ ବ୍ୟକ୍ତି ଆମେ ଏଇ ବ୍ରହ୍ମ ଚିନ୍ତନ କରିପାରିବା ନାହିଁ, ବ୍ରହ୍ମକୁ ଧ୍ୟାନ କରିପାରିବା ନାହିଁ, ବହୁତ କଷ୍ଟ ସେଥିପାଇଁ ହବ ଆମ ପାଇଁ, କିନ୍ତୁ ଭଗବାନଙ୍କ ରୂପକୁ ଧ୍ୟାନ କରିବା ବହୁତ ସହଜ। ସେ ତା ମଧ୍ୟ ଏତେ ସହଜ ନୁହଁ, ତା ମଧ୍ୟ କାରଣ ମନ ହେଉଛି ଚଞ୍ଚଳ ମନ, ମନ ସବୁବେଳେ ବିକ୍ଷିପ୍ତ ହେଉଛି, ଭଗବାନ ରୂପକୁ ଧ୍ୟାନ କରାବେଳେ ମନଟା ସ୍ଥିର ହୋଇପାରୁନି, ମନ ଆଡ଼େ ସିଆଡ଼େ ପଳେଇଯାଉଛି। କିନ୍ତୁ ଯେଉଁମାନେ ଉନ୍ନତ ଭକ୍ତ ସେମାନେ ଭଗବାନ ରୂପକୁ ସବୁବେଳେ ଧ୍ୟାନ କରନ୍ତି, ଯାହାକି ଏଠି କୁହାଯାଉ ତା ଧ୍ୟାନ ଦୃତ୍ୟା ଭକ୍ତିଆ। ଏଇ ଧ୍ୟାନରୁ, ଏଇ ଭକ୍ତି ରୂପକ ଧ୍ୟାନରୁ ଉତ୍ଥିତ ହେଉଛି କେଉଁଟା ନା ବିଶୁଦ୍ଧ ଦିଶାଣ ପରେ, ଦିଶାଣ ଆମର ଯେଉଁ ବୁଦ୍ଧି ରହିଛି, ଏଇ ବୁଦ୍ଧି ଆମର ବର୍ତ୍ତମାନ ଅବିଶୁଦ୍ଧ ବୁଦ୍ଧି ରହିଛି, ଆମର ବୁଦ୍ଧିଟା ହେଉଛି ଅବିଶୁଦ୍ଧ ରହିଛି। ଯଦିଓ ବୁଦ୍ଧି ହେଉଛି ଆମର ଯେଉଁ ସୂକ୍ଷ୍ମ ଶରୀର ରହିଛି, ମନ ବୁଦ୍ଧି ଏବଂ ଅହଙ୍କାର, ଏଇ ଦିନର ଭିତରେ ବୁଦ୍ଧି ହେଉଛି ବହୁତ ଶ୍ରେଷ୍ଠ, ବୁଦ୍ଧିଟା ମଧ୍ୟ ଅହଙ୍କାର ଶ୍ରେଷ୍ଠ, କିନ୍ତୁ ବୁଦ୍ଧି ଦ୍ୱାରା ଆମେ ଭଗବାନଙ୍କୁ ଜାଣିପାରିବା। ବୁଦ୍ଧି ଭଗବାନକୁ ଯଦି ଯୁକ୍ତ କରିବା ବୁଦ୍ଧିକୁ, ତାହେଲେ ଆମେ ଭଗବାନଙ୍କୁ ଜାଣିପାରିବା। ତେଣୁ ଏଇ ଯେଉଁ ବୁଦ୍ଧି ବର୍ତ୍ତମାନ ତିନୋଟି ଭାବରେ ରହିଛି, ଆଭୂତ ହେଇକି ରହିଛି, ଯେମିତି ଅଗ୍ନି, ଅଗ୍ନିଟା ବହ୍ନିଟା ଧୂମ ଦ୍ୱାରା କ'ଣ ଧୂଆଁ ଦ୍ୱାରା ଆବୃତ ହେଇକି ରହିଛି, ଯେତେବେଳେ ଆମେ ଅଗ୍ନି ଲଗାଉଛେ, ନିଆଁ ଲଗାଉଛେ କାଠରେ, ସେତେବେଳେ ଧୂଆଁ ଆସିବ, ତେଣୁ ଏ ଧୂଆଁଟା ହେଉଛି ଶତ୍ରୁଗୁଣର ଆବରଣ, ଏ ଗୋଟେ ଆବରଣ। ଧୂଆଁଟା ଯଦି ଚାଲିଯିବ ଅଗ୍ନିର ପ୍ରକୃତ ତେଜ ବାହାରିବ। ସେଭଳି ଭାବରେ ଆମେ ଯେତେବେଳେ ସତ୍ୟଗୁଣ ଦ୍ୱାରା ଆବୃତ ହେଇକି ରହିଛେ, ଆମର ତେଜ ପ୍ରକାଶ ପାଉନାହିଁ ବା ଆବୃତ ହେଇକି ରହିଛି, କିନ୍ତୁ ଯେତେବେଳେ ସେ ଧୂଆଁଟା ଚାଲିଯିବ, ରାଜଗୁଣର ଆବରଣ ଚାଲିଯିବ, ସେତେବେଳେ ଆମର ପ୍ରକୃତ ତେଜ ପ୍ରକାଶ ପାଇବ। ସେଭଳି ଭାବରେ ରଜଗୁଣର ଆବରଣ କେଉଁଟା ନା ଯଥ ଆଦର୍ଶ ମଳେ ନାଚ, ଯେମିତି ଆଇନା ଅଛି, ଆଇନାରେ ଯଦି ଧୂଳି ପଡ଼ିଯିବ ତାହେଲେ ଆମେ ଆମର ପ୍ରତିବିମ୍ବ ଦେଖିପାରିବା ନାହିଁ, କିନ୍ତୁ ସେ ଧୂଳିଟା ଯଦି ପୋଛିଦେବା ତାହେଲେ ଆମେ ଆମର ପ୍ରତିବିମ୍ବକୁ ଠିକ୍ ଭାବରେ ଦେଖିପାରିବା। ସେଭଳି ଭାବରେ ଆମେ ଯେତେବେଳେ ରଜଗୁଣର ଆବରଣ ତା ରହିଛେ, ସେତେବେଳେ ଆମର ପ୍ରକୃତ ସ୍ଥିତିକୁ ଆମେ ଜାଣିପାରୁନେ, ରଜଗୁଣ ତାର ଆବରଣ ହେଇକି ରହିଛି, ରଜଗୁଣ ବୁଦ୍ଧି सत्वगुणर बुद्धि एवं तमगुणर बुद्धि विषय भगवद गीता वर्णना कर अठर अध्याय वर्णना कर तेणु से तमगुण आवरण कौटा ना जो रही गर्भरे शिशु संतान थाए जो लुएना भूत गर्भ शिशु संस्थान थाए से भाव में तमगुण आवरण रही तमगुण आवरण को आम एत सहजे हटे पारा ना तब अपेक्षा करने पड़ो तार समय हेले से मातृगर्भ रु बाहर से भाव में तमगुण आवरण सब बहुत कठिन आवरण हटेगा एत सहज नुह तमगुण आवरण किंतु अवश्य आम उपाय अच्छी तमगुण ये कह विशुद्ध दूषण पर भगवान को ध्यान कले भगवान शरण में गले नित्यम भागवत सेवा कह प्रतिदिन यदि आम भागवत सेवा करवा रजगुण तमगुण आम ऊर्ध को जी आवरण दूर आवरण दूरे आम तेना भगवान जो ध्यान करुच्चे तार बुद्धि शुद्ध हो विशुद्ध दिशा परे परे कहले अप्राकृत बुद्धि आम प्राप्त हवा भगवान परे मतलब भगवान बुझाई ये बुद्धि ऊर्धर ये परे अप्राकृत स्थिति जो रही अप्राकृत स्थिति भगवान ध्यान करने रूप को ध्यान करवा से आम बुद्धि शुद्ध हव तेम पांडव मानी तो प्रकृत शुद्ध बुद्धि रही कारण से भगवान पार्षद किंतु ये साधारण लोक मैं जानापी ये कह जो आम पांडव मान जो भगवान से ध्यान कले ध्यान दृप्तया भक्तिया ध्यान मध्यम भक्ति उद्रेक हो भक्ति ध्यान करा कौन हो विशुद्ध दिशा करे दिशा जो बुद्धि रही बुद्धिटा शुद्ध हो विशुद्ध हो शुद्ध एवं विशुद्ध आुद्ध जी सत्य गुण शुद्ध सत्य शुद्ध बुद्धि कथापि विशुद्ध बुद्धि हूँ जोटा शुद्ध सत्य स्तर शुद्ध सत्य स्तर हूँ ये भौतिक जगत ऊर्ध स्तर से शुद्ध सत्य स्तर ये वासुदेव शब्द भी कहुए सत्यम विशुद्धम वसुदेव सदितम जीयते त्र रहा सत्य तस्मिन् भगवान वासुदेवे ई अदुखज मे नमसा विद्यते भागवत चतुर्थ स्कंद तृतीय अध्याय एक शिवजी कहते सती को कहते सती जो पिता दक्ष से यज्ञ करुले प्रथम गोटे थर यज्ञ करते जो यज्ञ शिवजी को डाकी निमंत्रण कर एवं ब्रह्मांड जो जाते देवता मैंने सब मनुष्य मैंने सब जाते कि यज्ञ शिवजी बसंती ब्रह्मा बसंती से समय जो दक्ष आसी पहुँचले से सब देवता मैंने उठी मनुष्य मैंने उठी तक सम्मान प्रदर्शन कले दंडा मानी सम्मान प्रदर्शन कले कि शिवजी और ब्रह्मा से मैंने से सीट्रे बस आसन बस ब्रह्मा तो होती दक्ष पिता तेनालीर किसी क्रोध आसलानी कि बहुत सी जा प्रणाम कले कि शिव को कौन सी प्रणाम करेंगे शिव शशुर शिव ज्वाई शिव शशुर कारण कन्या होती सती से विवाह कर शिवजी को तेरे शिवजी प्रणाम करने कथा दक्ष को प्रणाम करने कथा कि जेहेतु प्रणाम कै ना से दक्ष बहुत क्रोध प्रकाश कले बहुत क्रोध प्रकाश कर अपमान सूचक कथा सब कहले अभिशाप दे तुम्हें यज्ञ भाव भाव प्राप्त हो पारना तेनालीरें मनुष्य मान दक्ष आदि भृगु आदि ब्राह्मण मैंने शिवजी जो मैंने अनुचर मैंने भृंगी इत्यादि से मैं झगड़ा होती शिवजी पलि आसर ब्रह्म सहित पलि आस द्वितीय थर जो यज्ञ कर दक्ष से सी अन्न सब डाक निमंत्रण किंतु शिवजी को निमंत्रण करना किंतु सती जो देखुं अन्य देवता मैंने मुनि ऋषि मैंने जाऊँच सी खबर पाइले पिता यज्ञ करेणु सी शिवजी को कहले पति को कहले ए प्रभु आम पिता यज्ञ कर खबर पाइली तेनाली आम जी मिसिक चलन जा ନା ନା ଆମେ ସେଠି ଯିବାନି, ସେ ଆମକୁ ଅପମାନ କରିଛନ୍ତି, ଆମକୁ ନିମନ୍ତ୍ରଣ କରିନାହାନ୍ତି। ନା ନିମନ୍ତ୍ରଣ ନକଲେ କ'ଣ ହେଲା, ସେ ତ ଆମ ପିତା ଗୁରୁ, ଏମାନଙ୍କ ପାଖକୁ ବିନା ନିମନ୍ତ୍ରଣ ଯାଇହେବ। ଗୁରୁଙ୍କର ଆଶ୍ରମ ଯେଉଁ ରହିଛି ଏଠି ନିମନ୍ତ୍ରଣ ଦରକାର ନାହିଁ, ଏଠି ସମସ୍ତେ ସେମିତି ଯିବେ, ଶିଷ୍ୟ ଯିଏ ହେଇଛନ୍ତି ସେମାନେ ଯିବେ, ସେଠି ବିନା ନିମନ୍ତ୍ରଣରେ ସେମାନେ ଯିବେ। ତେଣୁ ସେ ତ ଆମ ପିତା ନିମନ୍ତ୍ରଣ ନକଲେ କ'ଣ ଅଛି। ତେଣୁ ସେଇ ପ୍ରସଙ୍ଗରେ ଶିବଜୀ କଥା କହୁଛନ୍ତି ଯେ ସତ୍ୟମ ବିଶୁଦ୍ଧମ ବସୁଦେବ ସଦ୍ୱିତମ। ଭୌତିକ ଜଗତରେ ଯେଉଁ ତିନୋଟି ଗୁଣ ରହିଛି, ସତ୍ୟ ଗୁଣ ରହୁଛି ସବୁଠୁ ଶ୍ରେଷ୍ଠ ଗୁଣ, କିନ୍ତୁ ଆଠାରୁ ମଧ୍ୟ ଉନ୍ନତ ସ୍ଥିତି ରହିଛି, ତାକୁ ବିଶୁଦ୍ଧ ସତ୍ୟ ବୋଲି କୁହାଯାଉଛି, ଯେଉଁଟା ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ଚିତ୍ ଜଗତରେ ଯାଉଛି, ବିଶୁଦ୍ଧ ସତ୍ୟଟା ରହୁଛି। ତେଣୁ ସତ୍ୟମ ବିଶୁଦ୍ଧମ ବସୁଦେବ ସଦ୍ୱିତମ, ବିଶୁଦ୍ଧ ସତ୍ୟ ତରକୁ ବସୁଦେବ ବୋଲି କୁହାଯାଉଛି, ବସୁଦେବ ଅର୍ଥ ହେଉଛି ବିଶୁଦ୍ଧ ସତ୍ୟ। ତେଣୁ ଆମର ଯେ ବସୁଦେବଙ୍କ ପୁତ୍ର ବାସୁଦେବ ଆସୁଛନ୍ତି, ବସୁଦେବ ହେଉଛନ୍ତି ସେ ବିଶୁଦ୍ଧ ସତ୍ୟ ସ୍ତରର। ତେଣୁ ଆମେମାନେ ମଧ୍ୟ ଯଦି ଯେତେବେଳେ ସେ ବିଶୁଦ୍ଧ ସତ୍ୟ ସ୍ତରକୁ ଯିବା, ତାହେଲେ ମଧ୍ୟ ଆମେ ଭଗବାନଙ୍କୁ ପ୍ରାପ୍ତ ହେବା। ସତ୍ୟମ ବିଶୁଦ୍ଧମ ବସୁଦେବ ସଦ୍ୱିତମ ଯତ୍ ଇଏତେ ତତ୍ର ପୁମାନ ଅପାଗତା। ଏଇ ବିଶୁଦ୍ଧ ସତ୍ୟକୁ ସ୍ୱରୂପ ହେଲେ ଆମେ ଯେଉଁ ତିନୋଟି ଆବରଣ ଭିତରେ ରହିଛେ, ଆମେ ଯେଉଁ ପ୍ରଥମେ କହିଲେ ସତ୍ୟଗୁଣର ଆବରଣ, ରଜଗୁଣର ଆବରଣ ଏବଂ ତମଗୁଣର ଆବରଣ, ଏ ତିନୋଟି ଆବରଣ ଭିତରେ ରହିଛେ, ତାହେଲେ ଆମେ ସେଥିରୁ ଅପାରୁତା, ଆମେ ସେଥିରୁ ମୁକ୍ତ ହେବା, ବଦ୍ଧ ମୁକ୍ତ ହେବା ଆମେ। ତେଣୁ ସତ୍ୟମ ବିଶୁଦ୍ଧମ ସୁଦେବ ସଦ୍ୱିତମ ଯଦି ଏତେ ତତ୍ର କୁମାର ଅପାରତା ସତ୍ୟେଚ ତସ୍ମିନ୍ ଭଗବାନ ବାସୁଦେବେ ହି ଅଧ୍ୟକ୍ଷ ମେ ନମସା ବିଦିୟତେ। ଶିବଜୀ ଏ କଥା କାହିଁକି କହୁଛନ୍ତି ନା, ଶିବଜୀ ଏଇ ଶୁଦ୍ଧ ସତ୍ୟ ସ୍ତରରେ ଅଛନ୍ତି, ତେଣୁ ସେ ଭଗବାନଙ୍କୁ ସବୁଠାରେ ଦର୍ଶନ କରୁଛନ୍ତି, ସବୁବେଳେ ସେ ତାଙ୍କୁ ନମସ୍କାର କରୁଛନ୍ତି, ସବୁଠି ସେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଏବଂ ସବୁଠି ସବୁଠାରେ ନମସ୍କାର ମନସା ବିଦିୟତେ, ମନରେ ସେ ଭଗବାନଙ୍କୁ ନମସ୍କାର କରୁଛନ୍ତି। ତେଣୁ ଆଉ ଅଲଗା ଭାବରେ ନମସ୍କାର କରିବା ଦରକାର ନାହିଁ, ମୋର ଶ୍ୱଶୁର ଆସିଲେ ତାଙ୍କୁ ନମସ୍କାର କରିବା, ଏସବୁ ସେ କରିବା ଦରକାର ନାହିଁ। କିନ୍ତୁ ଦକ୍ଷ ଏତେ ଉନ୍ନତ ସ୍ତରରେ ନାହାନ୍ତି, ତେଣୁ ସେ ଜାଣିପାରୁନାହାନ୍ତି ତାଙ୍କର ଜ୍ୱାଇଁଙ୍କର କେତେ ଉନ୍ନତ ସ୍ଥିତି ଅଛି। ସ୍ୱୟଂ ଭଗବାନ ସେ ବିଷ୍ଣୁ ତମମାନଙ୍କୁ ଆଶ୍ରୟ କରି ଆସିଛନ୍ତି, ବିଷ୍ଣୁଙ୍କୁ ସେ ଅପମାନ କରୁଛନ୍ତି। ତେଣୁ ତାପରେ ଯେଉଁ ଆପଣମାନେ ଜାଣନ୍ତି, ଯେତେବେଳେ ଶିବଜୀ ମନା କଲେ ସତୀ ଆଉ ମାନିଲେ ନାହିଁ, ସେ କହିଲେ ନା ରହିପାରିଲେନି, ସିଏ ଏଣେ ପତିଙ୍କ ଆଜ୍ଞା ରହିଛି, ତେଣେ ପିତାଙ୍କ ପ୍ରତି ସ୍ନେହ ରହିଛି, ଏଇ ଦୁଇଟା ଭିତରେ ସେ ଏପଟ ସେପଟ ହେଇ କ'ଣ କରିବେ, ଯିବେ ଯିବେନି, ଯିବେ ଯିବେନି, ସଂକଳ୍ପ ବିକଳ୍ପ ମନରେ ରହିଛି, ସଂକଳ୍ପ ଆମେ କରିବା ନା କରିବାନି, ଏଇ ସଂକଳ୍ପ ବିକଳ୍ପ, ତେଣୁ ଆଉ ରହିପାରିଲେନି, ସେ ପଳେଇଗଲେ ପିତାଙ୍କ ପାଖକୁ ଏବଂ ପିତାଙ୍କ ପାଖରେ ଯାଇକି ସେ ସେଠି ଆତ୍ମବଳି ଦେଲେ, କାରଣ ତାଙ୍କର ସ୍ୱାମୀଙ୍କ ପ୍ରତି ସେଠି ଅବମାନନା କରାଯାଇଥିଲା, ତାଙ୍କ ସ୍ୱାମୀ ପାଇଁ ଉପଯୁକ୍ତ ସ୍ଥାନ ଦିଆଯାଇନଥିଲା, ତେଣୁ ସେ ନିଜ ଶରୀରକୁ ଆତ୍ମବତୀ ଦେଇଦେଲେ। ତାପରେ ସେ ହିମାଳୟଙ୍କ ପୁତ୍ରୀ ରୂପରେ ଆସିଛନ୍ତି, ପାର୍ବତୀ ରୂପରେ, ଏବଂ ସେ ଶିବଜୀଙ୍କୁ ବିବାହ କରିଛନ୍ତି। ତେଣୁ ଆମର କହିବା କଥା, ଯେଉଁମାନେ ଏଇ ଶୁଦ୍ଧ ସତ୍ୟ ସ୍ତରକୁ ଗଲେଣି, ସେ ସ୍ତର ହେଉଛି ବସୁଦେବ ସ୍ତର, ତେଣୁ ସେଇ ସ୍ତରକୁ ଯେଉଁମାନେ ଯିବେ ସେମାନେ ଭଗବାନ ପ୍ରାପ୍ତ ହେବେ। ଯାଇକି ପ୍ରଭୁପାଦ ମହାରାଜ ତାଙ୍କ ଭାରତ ସେ କଥା କହୁଛନ୍ତି, 14:26 ସେଇଟା କୁହାଯାଇଛି। ଯେଉଁମାନେ ଅର୍ଜୁନ ପଚାରୁଛନ୍ତି ଯେ କେମିତି ଜଣେ ଏ ତ୍ରିଗୁଣରୁ ମୁକ୍ତ ହେଇପାରିବେ, କେହି ଲିଙ୍ଗେ ତ୍ରିଗୁଣା ନେତାନ ଅତିତୋ ଭଗବତୀ ପ୍ରଭୁ କିମାଚାର କଥମ ଚେତାନ ତ୍ରିଗୁଣାନ ଅଧିବର୍ତ୍ତତେ। ଭଗବାନ ଯେତେବେଳେ ଭଗବତ ଗୀତା 4th ଅଧ୍ୟାୟରେ ବିଭିନ୍ନ ଗୁଣ ଗୁଣତ୍ରୟ ବିଷୟରେ କହୁଛନ୍ତି, ସେତେବେଳେ ସେ କହୁଛନ୍ତି ଯେ ଯେଉଁମାନେ ଏ ତ୍ରିଗୁଣରୁ ଉଦ୍ଧବ ଗଲାଣି ସେମାନେ ମୋତେ ପ୍ରାପ୍ତ ହେବେ। ତେଣୁ ଅର୍ଜୁନ ପ୍ରଶ୍ନ ପଚାରୁଛନ୍ତି ଯେ କେହି ଲିଙ୍ଗେଇ ତ୍ରିଗୁଣା ନେତା ନଦୀତ ଭଗବତୀ ପ୍ରଭୁ, କେମିତି ଜଣେ ତ୍ରିଗୁଣକୁ ଉଦ୍ଧବ ଯାଇପାରିବ, କି ମାଚାର କ'ଣ ସେ ଆଚରଣ କରିବେ, କଥା ହେଉଛି ଏଇଟା ତ୍ରିଗୁଣା ନଦୀ ବର୍ତ୍ତତେ, କ'ଣ କରେ ତ୍ରିଗୁଣରୁ ଜଣେ ଉଦ୍ଧବ ଯାଇପାରିବ। ଯଦିଓ ଭଗବତ ଗୀତା 2nd ଅଧ୍ୟାୟରେ ଅର୍ଜୁନ ଏକା ପ୍ରଶ୍ନ ପଚାରିଛନ୍ତି, 2nd ଅଧ୍ୟାୟ 54 ଶ୍ଳୋକରେ ଅର୍ଜୁନ ସେ କଥା ପଚାରିଛନ୍ତି, ଅର୍ଜୁନ ପଚାରୁଛନ୍ତି ସ୍ଥିତ ପ୍ରଜ୍ଞ ସକା ଭାଷା ସମାଧି ତସ୍ୟ କେଶର स्थितधि किं प्रभासेत किम् आसीत् भजेत किम्। स्थित प्रज्ञा कथा जोड़े भगवान परोक्ष भाव सूचना देले श्रेयान द्वितीय अध्याय जो भगवान कहते से अर्जुन ये कथा पचारे केमी आम स्थित प्रज्ञा स्तर को जापर स्थित प्रज्ञार कौन लक्षण ये सब पचार प्रश्न तार उत्तर में भगवान 55-72 ये 18 श्लोक में भगवान से प्रश्न उत्तर देते किंतु से पचार नमी जन स्थित प्रज्ञा स्तर प्राप्त हम केमी जन त्रिगुण रूप को जापर तेणु 14 अध्याय पुणे से प्रश्न पचारे जे के लिंगे त्रिगुणान एतान अतीत भवति प्रभु किमाचार कथम च एतान त्रिगुणान अतिवर्तते केमी जन त्रिगुण रूप को जापर तेणु भगवान से प्रश्न उत्तर कहते जे मांच जो व्यभिचारिण भक्ति जो सेवते सगुणान समति तीतान ब्रह्म भूयाय कल्पते जो हमने मांच जो व्यभिचारिण केवल भगवान प्रति भक्ति आचरण करेंगे ज्ञान कर्म ये सब त्याग करी केवल भगवान कृष्ण प्रति जो मैंने भक्ति आचरण करेंगे तेल से मैंने सगुणान समति तीतान ये जो त्रिगुण रही सत्व रजतम ये त्रिगुण उद्योग से जापर तेणु से ब्रह्मभूत स्तर प्राप्त हे ब्रह्म भूया कल्पते तेरे ये से कथा कहे पांडव मैंने से मैंने तो प्रकृत भगवान शुद्ध भक्त कि आमको जो कथा कहने भगवान को जो हृदय भितर ध्यान कले भक्ति सहित ध्यान कले से बुद्धि शुद्ध है विशुद्ध भीषण करे बुद्धि शुद्ध हाव ये जिनसा ये बुद्धि आम रही त्रिगुण प्रभाव में बुद्धिटा शुद्ध होती रही ना कार तमुगुण बुद्धि रही कार रजगुण बुद्धि रही कार सत्वगुण बुद्धि रही सब बुद्धि विषय भगवद गीता अष्टादश अध्याय भगवान कहते प्रवृत्ति निवृत्ति कार्य कार्य भय भय अष्टादश अध्याय भगवान कहते जे बुद्धि सत्यगुण बुद्धि कौटा ना बुद्धि होची जे ज्ञान कर्म कर्ता प्रथम कहले बुद्धि एवं ध्युति ये दुईट जिनस कही बुद्धि कौटा ना बुद्धि प्रवृत्ति निवृत्ति कार्य कार्य भाव बर्धम मुख्यम चला बुद्धि पार्थ सात्विकी बुद्धि मानने कौन आम प्रवृत्त हवा कथा कौन निवृत्त हवा कथा कौटा कार्य करवा कथा कौटा अकार्य त्याग करवा कथा एवं कौन बंधन हम कौन मुख्य आम प्राप्त हवा ये सब बुद्धि जो मैंने जानते सात्विक बुद्धि राजस्विक बुद्धि कौटा ना जोटा अजथ बा प्रधान आदि बुद्धिशा पार्थ राजस धर्म अधर्म यह सब ठीक भाव जानपरती ना ये हूँ राजस्व बुद्धि एवं तामसिक बुद्धि कहटा ना अधर्म को धर्म भी मानते से सर्वथा विपरीत बुद्धिशा पार्थ तामस सब विपरीत बुद्धि तम गुण लोक मान बुद्धि तेना बुद्धि को आमको शुद्ध करवाक पड़ो आम प्रभुपाल महाराज कहते श्रीमद भागवतम द्वितीय स्कंदर प्रथम अध्याय जे आमर जो वैदिक शास्त्र सब रही तार मुख्य उद्देश्य हूँ केमी आम यो त्रिगुण भितर रहीचे ये त्रिगुण रु ऊर्ध के बुद्धि को ये त्रिगुण ऊर्ध को नहीं पार आम जो प्रथम सुखदेव गोस्वामी जो परीक्षित महाराज प्रश्न उत्तर दौरान से कहते साधारण लोक मान बुद्धि उन्नत नुह पशु स्तर से बुद्धि रही तेणु से रुद्रिया व्यवहार चराव जीवा चे कुटुंब रणी ना ये जोटा गोटे समय आम नष्ट कथा नुह लोक मैं सतर से समय से व्यर्थ नष्ट करते टाइम पास जो कह चार्स कर टाइम पास कर गोटे क्षण आम कोटी स्वर्ण मुद्रा दे फेर पारा ना ये समय मूल्य रही कि लोक मैंने टाइम पास करूँ, चास खड़ी अन्य खेल खड़ी सब सिनेमा देखी ये सब कर समय नष्ट करूँ तेनालीराम शुद्ध रूप से प्राथमिक कही कहीं आम बुद्धि एत उन्नति नुह शुद्ध बुद्धि आम प्राप्त हो तेणु राशि निद्रा कटि जाए स्त्री समय कटुची निद्रायतनात्म डेरायण चलाय दिवाजन कुटुंब भरण ना देह दिन राशि केमी अर्थ रोजगार करवा केमी कुटुंब पोषण करवा भाव से बुद्धि भाव में विनियोग करते तेणु प्रभुपाद महाराज से श्लोक भाष्य कहते बिकज ह्यूमन लाइफ इज अ कॉम्बिनेशन ऑफ मैटर एंड स्पिरिट सोल द होल प्रोसेस ऑफ वैदिक नॉलेज is directed at liberating the spirit soul from the contamination of matter. हमें ये तुम्हारे तो रही चे ये बहुत का सरल रही चे बहुत का आसक्ति हमारे रही ची तो हम वैदिक शास्त्र का मुख्य उद्देश्य है जी कि भी थी हमें हमें वो जो ये बहुत बहुत के पदार्थ हुआ हमें वो जो हमें स्पिरिट बा हमें वो जो आत्मा ये बहुत 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 हमें उद्धार है आत्मा तेणु समस्त वैदिक शास्त्र मुख्य उद्देश्य हूँ केमी आम को आम यौतिक उन्नत स्तर को जी होल प्रोसेस ऑफ वैदिक नॉलेज इज डायरेक्टेड लिबरेटिंग द स्पिरिट सोल आम जो बंधन में पड़ जाइए त्रिगुण बंधन में पड़ जाइए ये त्रिगुण बंधन के मुक्त हवा ये भौतिक स्तर लोक मैंने जापार ना से त्रिगुण भीतर रही तेणु जो मैंने वैदिक शास्त्र ग्रंथ सब अध्ययन करते जानुंत प्रकृत आम बुद्धि बर्तमान निम्न स्तर रही तेनाली बुद्धि निम्न स्तर रही भौतिक जगत में आनंद पाइबे चेष्टा करमती भौतिक जगत में आनंद प्राप्त हो तेणु आठ रु बुद्धि जो देखा कंस कंस जिते भी देवकी बहुत ये स्नेह करते वसुदेव देवक को गोटे रथ बसई सी निजे सारथी रथ को लेकिन जाते आकाशवाणी जो अशास्त्र अष्टम गर्भ अंत भाषे अबुद्ध आर मूर्ख से अबुद्ध बोली कहुई जदि तार बहुत बुद्धि रही किंतु से बुद्धि से कौन कर बहुत प्रतापशाली हो जा बहुत शक्तिशाली हो जा देवता मान मैं तधीन रही जाइए कंस रही जाइए देवता मान मत भय कर सब ब्रह्मा सहित सब जाते भगवान पाख भगवान कहले वसुदेव पुत्र पर आसली तुम जाठे सब तुम जन्म निय ग्रहण कर भविष्य सुरस्त्रीय तुम मैने तुम पत्नी मैंने समस्त जाए मथुर सब जन्म ग्रहण कर भगवान तेणु देवता मैंने भय कर रही कंस को तेने कंस बुद्धि के चिंता करते कितु जो आकाशवाणी होती से कंस को कह अबुद्ध बोली अष्टम गर्भ अंत जाए अबुद्ध आरे मूर्ख तु जहाँ को बहन करुचु अष्टम गर्भ तो हत्या कर अबुद्ध शब्द आम से कह कथा अबुद्ध आम बुद्धि जो तारे उन्नत कितु से अबुद्ध प्रकृत बुद्धि न से कारण ये बुद्धि द्वारा आम चिंता करवा कथा केमी ये भौतिक जगत जो रही त्रिगुण ऊर्ध को जी ये बुद्धि जब आम व्यवहार करवा तर सी हूँ श्रेष्ठ बुद्धि तेनाली जो मैंने ये भौतिक जगत में आनंद उपभोग करने चेष्टा करती बुद्धि एत उन्नत नुह भगवदगीत भगवान कहते अंत परम तेसा तद भगवती अल्पमेदा देवान देव जानती मदभक्ता जानती महानी जो मैंने भौतिक जगत में आनंद पाया चेष्टा करती बुद्धि एत उन्नत नुह से भगवान कहते अंतर्गत भयं तेषा जो मैंने अल्प मेदसा जो मैंने बुद्धि कम रही से विभिन्न देवादेव मान पूजा करते स्त्री स्त्री मुख ज्ञान प्रकटते अन्य देवता विभिन्न देवादेव मान शरण जाती देवादेवी मैंने जो सब रहना प्रदत्त फल के सब रही तेणु भगवान कहते अंतर्वत फल तेसा सी जो बर प्रदान करती अंतर्वत नष्ट हो जाए से नष्ट हो जाए पुण्य मत लोक मिशा जो समय सारी जाए पुण्यकर्म सारी जाए से पतन हो जाए ସେଣୁ ସିଏ ଯୋଉ ପ୍ରଦତ୍ତ ବର ବର ଦେଇଥିବେ ସେ ବରଟା କେମିତି ରହିପାରିବ ସବୁଦିନ ପାଇଁ, ସେ ବର ମଧ୍ୟ ସେଭଳିଆ ଅନ୍ତର୍ଭୁତ। ତେଣୁ ଅଳ୍ପ ବ୍ୟବସାୟ ଯେଉଁମାନେ ଅଳ୍ପ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇ ଭୌତିକ ଜଗତରେ ଆନନ୍ଦ ଖୋଜି ବୁଲନ୍ତି, ତାଙ୍କର ବୁଦ୍ଧି ଶୁଦ୍ଧ ହେଇନାହିଁ। ତେଣୁ ଆଉ ଟିକେ ଯେଉଁମାନଙ୍କର ବୁଦ୍ଧି ଶୁଦ୍ଧ ହେଇଛି ସେମାନେ ଏ ଭୌତିକ ଜଗତରେ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚେଷ୍ଟା ନ କରି ସେମାନେ କହନ୍ତି ଏ ଭୌତିକ ଜଗତ ହେଉଛି ଦୁଃଖମୟ, ଆମେ ଯଦି ଭଗବାନଙ୍କ ସହିତ ମିଶି ଏକ ହେଇଯିବା ତାହେଲେ ଆମେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେବା। ଏ ବୁଦ୍ଧି ହେଉଛି ଏଇଭଳି ଭାବରେ ତାଙ୍କର ବୁଦ୍ଧି, ଯଦିଓ ଭୌତିକ ସ୍ତରରୁ ଟିକେ ଉନ୍ନତ ତାଙ୍କର ବୁଦ୍ଧି, କିନ୍ତୁ ତଥାପି ତାଙ୍କର ବୁଦ୍ଧି ଶୁଦ୍ଧ ନୁହଁ। ଭାଗବତ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବ୍ରହ୍ମା ତାଙ୍କ ସ୍ତୁତିରେ ସେ କଥା କହିଛନ୍ତି ଯେ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ଅରବିନ୍ଦାକ୍ଷ ଭଗବାନଙ୍କର ଯୋଉ ସୁନ୍ଦର ରୂପ ରହିଛି, ପଦ୍ମଲୋଚନ ଭଗବାନଙ୍କର ରହିଛି, ତେଣୁ ସେଇ ଭଗବାନ ସେତେ ସୁନ୍ଦର ରୂପ ପ୍ରତି ଯିଏ ଆକର୍ଷିତ ହୁଅନ୍ତେ ନାହିଁ, ତାଙ୍କର ପାଦ ମଧ୍ୟ ପଦ୍ମ ଭଳି ସୁନ୍ଦର ଦେଖାଯାଉଛି, ଏତେ ସୁନ୍ଦର ତାଙ୍କ ରୂପ ରହିଛି, କିନ୍ତୁ ତାଙ୍କ ରୂପ ପ୍ରତି ଯେଉଁମାନେ ଆକର୍ଷିତ ହୁଅନ୍ତି ନାହିଁ, ଯେ ଅରବିନ୍ଦାକ୍ଷ ବିମୁକ୍ତ ମାନି ନ କାହିଁକି ଆକର୍ଷିତ ହୁଅନ୍ତି ନାହିଁ ସାର୍, ସେମାନେ ଜ୍ଞାନ ମାର୍ଗରେ ଅଗ୍ରସର ହୋଇଥାନ୍ତି। ଜ୍ଞାନ ମାର୍ଗରେ ଅଗ୍ରସର ହେବା ଦ୍ୱାରା ସେମାନେ ଅନ୍ତିମ ସ୍ତର ଭାବନ୍ତି ବ୍ରହ୍ମ, ଭଗବାନଙ୍କ କିଛି ରୂପ ନାହିଁ ବୋଲି ସେମାନେ କହନ୍ତି। ଅବ୍ୟକ୍ତମ ବ୍ୟକ୍ତି ମହାପର୍ଣ୍ଣ ମନ୍ୟତି ମାମ ବୁଦ୍ଧୟ ପରମ ଭାବ ମଜାନନ୍ଦ ମମ ଭୟ ମନୁତମ। ସେମାନେ କହନ୍ତି ଏ ଭଗବାନ ହେଉଛନ୍ତି ଅନ୍ତିମରେ ଅବ୍ୟକ୍ତ, ତାଙ୍କର କିଛି ରୂପ ନାହିଁ, କିନ୍ତୁ ସେ ଯେତେବେଳେ ଅବତାର ଗ୍ରହଣ କରନ୍ତି ଗୋଟେ ରୂପ ନେଇକିରି ଆସନ୍ତି, ପୁଣି ଯେତେବେଳେ ଅବତାର ସରିଯାଏ ତାଙ୍କ କାର୍ଯ୍ୟକାଳ ସରିଯାଏ ସେତେବେଳେ ସେ ପୁଣି ଅବ୍ୟକ୍ତ ହେଇଯାଆନ୍ତି। ଅବ୍ୟକ୍ତମ ବ୍ୟକ୍ତି ମହାପର୍ଣ୍ଣ ମନ୍ୟତି ମାମ ଅବୁଦ୍ଧୟ, ସେମାନେ ମଧ୍ୟ ଏତେ ବୁଦ୍ଧି ଉନ୍ନତ ତାଙ୍କର ବୁଦ୍ଧି ନୁହଁ, ଅବୁଦ୍ଧୟ କୁହାଯାଉଛି ସପ୍ତମ ଅଧ୍ୟାୟରେ ଭଗବାନଙ୍କ କଥା କହୁଛନ୍ତି। ତେଣୁ ଯେଉଁମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇନାହାନ୍ତି, ନିଜକୁ ମୁକ୍ତ ବୋଲି ଭାବୁଛନ୍ତି, ବିମୁକ୍ତ ମାନିନ ପ୍ରକୃତରେ ସେମାନେ ମୁକ୍ତ ନୁହନ୍ତି, ବିମୁକ୍ତ ମାନିନ ନିଜକୁ ମୁକ୍ତ ବୋଲି ଭାବୁଛନ୍ତି, ତେଣୁ ଆରୋଗ୍ୟ ପୃଥିଣ ପରମ ପଦମ ବହୁତ କଷ୍ଟ ସ୍ୱୀକାର କରି ସେମାନେ ଏଇ ବ୍ରହ୍ମ ସ୍ତରକୁ ଉନ୍ନୀତ ହୁଅନ୍ତି, ବ୍ରହ୍ମ ଜ୍ୟୋତି ସ୍ତରକୁ ଉନ୍ନୀତ ହୁଅନ୍ତି, ଯଦିଓ ସେ ବ୍ରହ୍ମ ଜ୍ୟୋତି ସ୍ତର ଏଇ ଭୌତିକ ଜଗତର ଉର୍ଦ୍ଧ୍ୱରେ, ଯେମିତି ଆମର ଆକାଶ ରହିଛି ସେମିତି ସେଇଟା ଚିଦ୍ ଆକାଶ ବୋଲି କୁହାଯାଉଛି, ବ୍ରହ୍ମ ଜ୍ୟୋତି ସ୍ତର ହେଉଛି ଚିଦ୍ ଜଗତର ଆକାଶ, ବୈକୁଣ୍ଠ ରୂପ ସେ ଆକାଶ, ଆମେ ଯେମିତି ପୃଥିବୀରେ ରହିଛି ଆକାଶ ଦେଖାଯାଉଛି, ସେଇଭଳି ବୈକୁଣ୍ଠ ରୂପ ଯେଉଁ ଆକାଶ ସେଇଟା ହେଉଛି ବ୍ରହ୍ମ ଜ୍ୟୋତି ସ୍ତର। ତେଣୁ ଯେଉଁମାନେ ଭଗବାନଙ୍କ ପାଦ ପଦ୍ମରେ ଆଶ୍ରୟ ନେଇନାହାନ୍ତି, ବ୍ରହ୍ମ ଚିନ୍ତନ କରନ୍ତି, ବହୁ କଷ୍ଟ ସ୍ୱୀକାର କରି ସେମାନେ ସେଇ ଉନ୍ନତ ସ୍ଥିତିକୁ ଗଲେ ମଧ୍ୟ ତାଙ୍କର ପତନ ହେଇଯାଏ, କାରଣ ସେମାନେ ଭଗବାନଙ୍କ ପାଦ ପଦ୍ମରେ ଆଶ୍ରୟ ନେଇନଥାନ୍ତି, ତାଙ୍କର ବୁଦ୍ଧି ମଧ୍ୟ ଏତେ ଶୁଦ୍ଧ ନୁହଁ, ଅବିଶୁଦ୍ଧ ବୁଦ୍ଧି ବୋଲି କୁହାଯାଉଛି। ତେଣୁ ଯେଉଁମାନଙ୍କର ବୁଦ୍ଧି ଶୁଦ୍ଧ ବୁଦ୍ଧି ସେମାନେ ଭଗବାନଙ୍କ ପାଦ ପଦ୍ମରେ ଆଶ୍ରୟ ନେଇ ଭଗବାନଙ୍କ ସେବାରେ ନିଯୁକ୍ତ ହୁଅନ୍ତି, ଯେଥିପାଇଁ ଭଗବାନ କହୁଛନ୍ତି ଯେ ତେଷାଂ ସତତ ଯୁକ୍ତାନଂ ଭଜତାଂ ପ୍ରୀତିପୂର୍ବକଂ ଜନାମି ବୁଦ୍ଧି ଯୋଗାନ୍ତଂ ଯେନ ମାମ ଉପଜାନ୍ତି ତେ। ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହେଇ ବିଭିନ୍ନ ସେବାରେ ନିଯୁକ୍ତ ହେଇଥାନ୍ତି, ଭଗବାନ ତାଙ୍କୁ ଶୁଦ୍ଧ ବୁଦ୍ଧି ଦିଅନ୍ତି, ବିଶୁଦ୍ଧ ବୁଦ୍ଧି ଦିଅନ୍ତି, ଯେଉଁ ବିଶୁଦ୍ଧ ବୁଦ୍ଧି ଦ୍ୱାରା ସେମାନେ ଭଗବାନଙ୍କ ପାଖକୁ ଯାଇପାରିବେ, ଜନାମି ବୁଦ୍ଧି ଯୋଗାନ୍ତ ଭଗବାନ ତାଙ୍କୁ ବୁଦ୍ଧି ପ୍ରଦାନ କରନ୍ତି, ସେ ବୁଦ୍ଧି ପ୍ରଦାନ କରନ୍ତି। ତେଣୁ ପାଣ୍ଡବମାନେ ଏମାନେ ତ ଭଗବାନଙ୍କୁ ପାର୍ଶ୍ୱ, ତେଣୁ ସେ ଯେତେବେଳେ ଭଗବାନଙ୍କୁ ଧ୍ୟାନ କଲେ ସେତେବେଳେ ତାଙ୍କର ଶୁଦ୍ଧ ବୁଦ୍ଧି ଉଦୟ ହେଲା, ତାଙ୍କର ବୁଦ୍ଧି ସବୁବେଳେ ଶୁଦ୍ଧ ରହିଛି, କିନ୍ତୁ ଆମକୁ ଜଣାଇବା ପାଇଁ ଏଭଳି କୁହାଯାଉଛି ବିଶୁଦ୍ଧ ଦିଶୁଣା ପରେ। ତେଣୁ ଯେଉଁମାନଙ୍କ ବୁଦ୍ଧି ଶୁଦ୍ଧ ଅଛି ସେମାନେ କ'ଣ କହିବେ ନା ତସ୍ମିନ୍ ନାରାୟଣ ପଦେ ଏକାନ୍ତ ମତୟୋଗତି, ତେଣୁ ସେମାନେ ଭଗବାନଙ୍କ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରିବେ, ଗତି ତାଙ୍କ ଲକ୍ଷ୍ୟ ହେଉଛି ଭଗବତ ଧାମ, ତାଙ୍କର ଗତି ହେଉଛି ଭଗବାନଙ୍କ ଧାମ। ନାରାୟଣ ଏଠି ନାରାୟଣ ଶବ୍ଦରେ କୃଷ୍ଣଙ୍କୁ ବୁଝାଉଛି, କୃଷ୍ଣଙ୍କ ଲୋକକୁ ସେମାନେ ଯାଉଛନ୍ତି, ତସ୍ମିନ୍ ନାରାୟଣ ପଦେ ଏକାନନ୍ଦ ମତୟୋଗ,
ଅନ୍ୟ କୌଣସି ମତେ ତାଙ୍କର ଅନ୍ୟ କୌଣସି ଚିନ୍ତା କରୁନି। ସଂକଳ୍ପ ବିକଳ୍ପ ଯେଉଁ ରହିଛି ମଧ୍ୟର ଧର୍ମ ରହିଛି, ସଂକଳ୍ପ ବିକଳ୍ପ ରହିଛି, ତେଣୁ ତାଙ୍କର ଆଉ ବିକଳ୍ପ ନାହିଁ। ଇଏ ହେଉଛି ଦୃଢ଼ ନିଶ୍ଚିନ୍ତ କରିଛନ୍ତି, ଇଏ ହେଉଛି ଭଗବାନ ଭାଗବତ ହେଉଛି ଆମର ଲକ୍ଷ୍ୟ। ଇଏ ଏକାନ୍ତ ମତ ବୋଲି କୁହାଯାଉଛି, ଏକାନ୍ତ ମତ ଗତି ଇଏ ଗୋଟିଏ ଲକ୍ଷ୍ୟ ସ୍ଥିର ହେଇଛି। ଯେମିତି ଅର୍ଜୁନ ଯେତେବେଳେ ଦ୍ରୋଣାଚାର୍ଯ୍ୟ ଶିକ୍ଷା ଦେବେ, ଧନୁର୍ବିଦ୍ୟା ଶିକ୍ଷା ଦେବେ, ସମସ୍ତେ ପଚାରୁଛନ୍ତି, ସେ ଗୋଟେ ଟାର୍ଗେଟ ରଖିଛନ୍ତି ଗଛର ଉପରେ, ଗୋଟେ ପକ୍ଷୀଟେ ରଖିଛନ୍ତି, ପକ୍ଷୀର ଯେଉଁ ରହିଛି ଚକ୍ଷୁ ସେଇଟା ହେଉଛି ଟାର୍ଗେଟ, ସେଇଟାକୁ ସରବିଦ୍ଧ କରାଗଲେ ତାହେଲେ ଆମର ସେଇଟା ସିଦ୍ଧି ହେବ, ସର ଯେଉଁ ଧନୁର୍ବିଦ୍ୟାରେ ସେ ସିଦ୍ଧି ପ୍ରାପ୍ତ ହେବେ। ତେଣୁ ସମସ୍ତେ ପଚାରୁଛନ୍ତି କ'ଣ ତୁମେ ଦେଖୁଛ, ସେ ଚକ୍ଷୁକୁ ପକ୍ଷୀର ଚକ୍ଷୁକୁ ତମେ ଇଏ କର, ତମେ ଟାର୍ଗେଟ କର, କ'ଣ ତୁମେ ଦେଖୁଛ ନା ଗଛ ଦେଖୁଛୁ, ପତ୍ର ଦେଖୁଛୁ, ଡାଳ ଦେଖୁଛୁ, ପକ୍ଷୀ ଦେଖୁଛୁ, ଏଇଭଳିଆ ସବୁ ତାଙ୍କୁ ସବୁ ରିଜେକ୍ଟ କରିଦେଉଛନ୍ତି। କିନ୍ତୁ ଅର୍ଜୁନ ପଚାରିଲେ ଅର୍ଜୁନ କହିଲେ କେବଳ ସେ ପକ୍ଷୀର ଚକ୍ଷୁଟି ହିଁ ଦେଖୁଛି, ଆଉ କିଛି ଦେଖୁନି। ତେଣୁ ସେ ସିଲେକ୍ଟ ହେଲେ, ସେ ଶ୍ରେଷ୍ଠ ଧନୁର୍ଦ୍ଧାର ହେଇକି ବାହାରିଲେ। ତେଣୁ ହେଉଛି ଏକାନ୍ତ ମତ ହଉ, ଏକ ମତି। ଅନ୍ୟ କୌଣସି ଯେଉଁ ଭଗବତ ଗୀତାର ଭଗବାନ କହିଛନ୍ତି ବ୍ୟବସାୟ ତୁମେ ବୁଦ୍ଧି ହେଉଶ୍ୟ ବୁଦ୍ଧ ଅବ୍ୟବସାୟ ନା, ଯେଉଁମାନେ ବ୍ୟବସାୟତ୍ମକ ବୁଦ୍ଧି ତାଙ୍କ ନିଶ୍ଚିତ ଗୋଟିଏ ମତ ରହିଛି, ଗୋଟିଏ ଏକ ମାନ କ'ଣ ସେଇଟା ନା ଭଗବାନ ପାଦପଦ୍ମର ଆଶ୍ରୟ ନେବା। କିନ୍ତୁ ବହୁଶାଖ ଅନନ୍ତାଶ୍ରୟ ବୁଦ୍ଧ ଅବ୍ୟବସାୟ ନା, ଯେଉଁମାନେ ଅବ୍ୟବସାୟୀ ତାଙ୍କ ବୁଦ୍ଧି ତାଙ୍କର ବୁଦ୍ଧି ଉନ୍ନତ ନୁହଁ, ସେମାନେ ଏପଟେ ଆଶ୍ରୟ ନେଉଛନ୍ତି, ସେଠି ଆଶ୍ରୟ ନେବା, ସେଠି ଆଶ୍ରୟ ନେବା, ସେଠି ଆଶ୍ରୟ ନେବା, ଏପଟେ ବିଭିନ୍ନ ପ୍ରକାର ଇଏ କରୁଛନ୍ତି। ଭଗବାନ ପାଦପଦ୍ମର ଆଶ୍ରୟ ନେଇ ନା ନେଇପାରୁନାହାନ୍ତି, ସେ ଭାବନ୍ତି ଭଗବାନଙ୍କର ପାଦପଦ୍ମର ଆଶ୍ରୟ ନେଲେ ଆମେ ହୁଏତ ଶ୍ରେଷ୍ଠ ଏଇଟା ସିଦ୍ଧି ପ୍ରାପ୍ତ ହେଇପାରିବା ନାହିଁ, ଏଭଳି ଭଗବାନ ପାଦପଦ୍ମର ସେମାନେ ଆଶ୍ରୟ ନେଉନାହାନ୍ତି। ତେଣୁ ପାଣ୍ଡବମାନେ ଏଇଭଳି ଭାବରେ ଏକାନ୍ତ ମତୟୋ ଗତି, ତେଣୁ ଏଇଭଳି ଭାବରେ ସେମାନେ ଥିବା ହେତୁ ଅଭାବ ଦୂରବାପାନ ଯୋଉଟା ପ୍ରାପ୍ତ ହେବା ବହୁତ କଷ୍ଟ ଅସମ୍ଭବ ଦୂରବାପାନ, କିନ୍ତୁ ସେଇଟା ସେ ପ୍ରାପ୍ତ ହେଲେ। କ'ଣ ପ୍ରାପ୍ତ ହେଲେ ନା ଅସତ ଭି ବିଷୟାତ ନଭି, ଯେଉଁମାନେ ଅସତ ଅସତ ଏ ଭୌତିକ ଜଗତ ହେଉଛି ଅସତ, ଏ ଜଗତ ସବୁ ପାଇଁ ରହୁନି, ଏ ଜଗତ ସୃଷ୍ଟି ହେଉଛି, କିଛି କାଳ ହେଉଛି, ବୃଦ୍ଧି ପ୍ରାପ୍ତ ହେଉଛି, କିଛି ବଂଶ ବିସ୍ତାର କରୁଛି, ତାପରେ କ୍ଷୟ ହେଉଛି ଏବଂ ଅନ୍ତିମରେ ଧ୍ୱଂସ ହେଇଯାଉଛି, ଛଅଟି ବିକାର ହେଉଛି ଅସତ, ଏ ସତ ନୁହଁ, ସବୁବେଳେ ସତ କହିଲେ ଯିଏ ସବୁବେଳେ କହିଲେ ହେଉଛି ସେଇଟା ହେଉଛି ସତ, ଏ ଭୌତିକ ଜଗତ ସତ ନୁହଁ, ଏ ସୃଷ୍ଟି ହେଉଛି, କିଛି କାଳ ହେଉଛି, ଅନ୍ତିମରେ ଧ୍ୱଂସ ହେଇଯାଉଛି, ସେଥିପାଇଁ ଅସତ ବୋଲି କୁହାଯାଉଛି। ତେଣୁ ଏଇ ଭୌତିକ ଜଗତରେ ଯେଉଁମାନେ ଆନନ୍ଦ ପ୍ରାପ୍ତ ହେବା ପାଇଁ ଯାଉଛନ୍ତି, ବିଷୟାତ୍ମ ହି ବିଷୟ ଆନନ୍ଦ ପ୍ରାପ୍ତ ହେବା ପାଇଁ ଯାଉଛନ୍ତି, ସେମାନେ ଅସତ ବ୍ୟକ୍ତି, ତାଙ୍କ ପାଇଁ ଏଇ ସ୍ଥାନ ପ୍ରାପ୍ତ ହେବା ବହୁତ ଦୂର ଅସମ୍ଭବ, ସେମାନେ ଏଇଟା ପ୍ରାପ୍ତ ହେଇପାରିବେ ନାହିଁ, ତାଙ୍କର ତ ଲକ୍ଷ୍ୟ ନାହିଁ ସେତିକି, ଆଉ ସେମାନେ କ'ଣ ପ୍ରାପ୍ତ ହେବା କଥା କାରଣ ଘଟୁଛି, ସେମାନେ ବିଷୟର ଆନନ୍ଦ ଉପଭୋଗ କରିବା ପାଇଁ ଚାହୁଁଛନ୍ତି। ଭାରତ ଏକାଦଶ ସ୍କନ୍ଧ ଚଉଦ ଅଧ୍ୟାୟରେ ଭଗବାନ ସେଇଟା କହୁଛନ୍ତି ଯେ ବିଷୟାନ୍ଧାୟତ ସ୍ଥିତ ବିଶେଷ ବିସର୍ଜତେ, ଯେଉଁମାନେ ବିଷୟରେ ଚିନ୍ତା କରୁଛନ୍ତି ବିଷୟାନ୍ଧାୟତ ସ୍ଥିତ, ସକାଳୁ ଉଠି କେମିତି ବିଭିନ୍ନ ପ୍ରକାର ଉପଭୋଗ କରିବେ ଏକଥା ଚିନ୍ତା କରୁଛନ୍ତି, ବିଷୟାନ୍ଧାୟତ ସ୍ଥିତ ବିଷୟ ବିସର୍ଜତେ, ତେଣୁ ଏଇ ବଡ଼ ଭୌତିକ ବିଷୟରେ ସେମାନେ ରହୁଛନ୍ତି, ସେଇ ସହିତରେ ସେମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ବିଷୟ ବିସର୍ଜତେ ମାନନ ସ୍ମର ଚିତ୍ତମ, ଯେଉଁମାନେ ଚିତ୍ତରେ ବା ମନରେ ମତେ ଚିନ୍ତା କରନ୍ତି ମାନନ ସ୍ମର ଚିତ୍ତମ ମୟେବ ପ୍ରବିଲ୍ୟତେ, ତେଣୁ ସେମାନେ ଆଉ ବିଷୟ ପ୍ରତି ତାଙ୍କର ଆସକ୍ତି ରହିବନି, ସେମାନେ ସବୁବେଳେ ଭଗବାନଙ୍କର ଚିନ୍ତା କରୁଥିବେ, ଭଗବାନଙ୍କ ଠାରୁ ସେଇଥିରୁ ସେମାନେ ଆନନ୍ଦ ପ୍ରାପ୍ତ ହେଉଥିବେ। ଆମର ଯୋଉ ସଙ୍ଗୀତ ରହିଛି ଗୋରା କହୁ ନା ବଜିଆ ମୈନୁ, ଗୋରା କହୁ ନା ବଜିଆ ମୈନୁ, ପାଠ କରିବା ଗୀତ ବଜିବା, ଏଇଟା ସଙ୍ଗୀତଟା ପାଇଁ ପ୍ରେମ ରତନ ହେଣାଏ ଗୋଆଇନୁ, ଗୋରା କହୁ ନା ବଜିଆ ମୈନୁ।
विषय विषमा विष सतत खाइनो विषय विषमा विष सतत खाइनो गोरा पवधियमो मधनी जतना करी धन दियनु मधनी जतना करी धन दियनु अपना करम दोसे अपनी डुबीनु अपना करम दोसे अपनी डुबीनु गोरा पहुँ नहजी।